ଆପଣ ମାନେ ଶୁଣୁଛନ୍ତି ରେଡ଼ିଓ କୋରାପୁଟ। ଆଜି ଆମେ ରାୟଗଡ଼ା ଜିଲ୍ଲାର ଏକ ବିଦ୍ୟାଳୟ ସମ୍ପର୍କରେ ପଢ଼ିବା। ଗତକାଲି ସମ୍ବାଦର କାଗଜରେ ଏହି ବିଦ୍ୟାଳୟ ସମ୍ପର୍କରେ ଏକ ବିସ୍ତୃତ ଖବର ପ୍ରକାଶ ପାଇଛି। ଏହି ବିଦ୍ୟାଳୟଟି ହେଉଛି ରାୟଗଡ଼ା ଜିଲ୍ଲାର ପିତାମହଲ ଆଶ୍ରମ ବିଦ୍ୟାଳୟ। ଶୀର୍ଷକଟି ହେଲା ପିତାମହଲ ଆଶ୍ରମ ବିଦ୍ୟାଳୟର ଅଭିନବ ପ୍ରୟାସ, ସ୍କୁଲ କାନ୍ଥ କହୁଛି ଜିଲ୍ଲା ଇତିହାସ। ପ୍ରଥମେ ଆମେ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦ୍ୱିତୀଚନ୍ଦ୍ର ସାହୁଙ୍କୁ ଆମେ ଅଭିନନ୍ଦନ ଜଣାଇବା ଏବଂ ଜାଣିବା ଏହି ବିଦ୍ୟାଳୟଟି କେମିତି ନିଆରା। ଆସନ୍ତୁ ତାହେଲେ ପଢ଼ିବା। ବିଦ୍ୟାଳୟର କାନ୍ଥ କହୁଛି ଜିଲ୍ଲାର ଇତିହାସ। ଏଠିକାର ଜନଜାତି, ସେମାନଙ୍କ ସଂସ୍କୃତି, ପରମ୍ପରାର ନିଖୁଣ ଚିତ୍ର ଅଙ୍କନ ହୋଇଛି କାନ୍ଥରେ। ପିଲାମାନେ ପାଠ ପଢ଼ିବା ସହ ଏଥିରୁ ଅନେକ ଶିକ୍ଷା ଗ୍ରହଣ କରୁଛନ୍ତି। ରାୟଗଡ଼ା ବ୍ଲକ ପିତାମହଲ ଆଶ୍ରମ ବିଦ୍ୟାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବାକୁ ସ୍କୁଲ ଏଭଳି ନିଆରା ଉଦ୍ୟମ ଆରମ୍ଭ କରିଛି। ପ୍ରାରମ୍ଭିକ ସ୍ତର ପିଲାଙ୍କୁ ଏଠାରେ ମାତୃଭାଷା ସହ ସଂସ୍କୃତି ଆଧାରିତ ଶିକ୍ଷା ଦିଆଯାଉଛି। ଜିଲ୍ଲାର ବିବିଧ ସଂସ୍କୃତି ସମ୍ପର୍କିତ ତଥ୍ୟକୁ ପିଲାଙ୍କୁ ଅବଗତ କରାଯାଉଛି। ଏହି ଉଦ୍ୟମ କରିଛନ୍ତି ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ଲେଖକ ଓ ଜନଜାତି ଗବେଷକ ଦ୍ୱିତୀଚନ୍ଦ୍ର ସାହୁ। ଜିଲ୍ଲାରେ ବସବାସ କରୁଥିବା ଜନଜାତି ସୌରା, କନ୍ଧ, ପେଙ୍ଗ, ପରଜା, ଜାତାପୁ, ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରା ଭଳି ବିରଳ ଜନଜାତିଙ୍କ ସମ୍ପର୍କରେ ତଥ୍ୟ ଆଧାରିତ ଚିତ୍ର ପ୍ରଦର୍ଶନ କରାଯାଇଛି। ଜନଜାତିଙ୍କ ବ୍ୟବହୃତ ବସ୍ତ୍ର, ବାସଗୃହ, ପର୍ବପର୍ବାଣୀ, ପରମ୍ପରା ସମ୍ପର୍କରେ ପିଲା ବୁଝିଲା ଭଳି ଭାଷାରେ ଉପସ୍ଥାପନ କରାଯାଇଛି। ଜିଲ୍ଲାର ପ୍ରମୁଖ ପୀଠ ଓ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଏଥିରେ ସ୍ଥାନିତ ହୋଇଛି। ପାଇକପଡ଼ା, ପଦ୍ମପୁରର ନୀଳକଣ୍ଠେଶ୍ୱର, ଚାଟିକଣା ଶିବ ମନ୍ଦିର, ଦେବଗିରି, ମାଣିକେଶ୍ୱରୀ, ମା ମଝି ଘରିଆଣୀଙ୍କ ଭଳି ବହୁ ପୁରାତନ ପୀଠର ଚିତ୍ର ଓ ଗବେଷଣାଧର୍ମୀ ତଥ୍ୟ ସ୍ଥାନ ପାଇଛି। ଜିଲ୍ଲାର ପ୍ରମୁଖ ହସ୍ତଶିଳ୍ପ କଳା ସାମଗ୍ରୀ ଯଥା କାପଡ଼ା ଗନ୍ଦା, ସୌରା ଚିତ୍ରକଳା, ଡଙ୍ଗରିଆ ଚିତ୍ରକଳା, ଲାଖ କାମ, ଡୋକରା କାମ ଆଦି ସମ୍ପର୍କରେ ବଡ଼ ବଡ଼ କଟ୍ଆଉଟ୍ ବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ସ୍ଥାନ ପାଇଛି। ନିଜ ଭାଷା ସଂସ୍କୃତି ପ୍ରତି ଏହା ପିଲାଙ୍କୁ ବେଶ୍ ଆକର୍ଷଣ କରିବା ସହ ବୁଝିବାରେ ସହାୟକ ହେଉଛି। ଏବେକାର ଜନଜାତି ପିଲାମାନେ ନିଜ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣୁନଥିବା ବେଳେ ତଥ୍ୟଭିତ୍ତିକ ପ୍ରଦର୍ଶନ ପିଲାଙ୍କ ମନକୁ ବେଶ୍ ଛୁଉଁଛି। କାନ୍ଥରେ ଜିଲ୍ଲାର ପରିସଂଖ୍ୟାନ ତଥ୍ୟକୁ ମଧ୍ୟ ସ୍ଥାନ ଦିଆଯାଇଛି। ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କ କୁଇ ଭାଷାରେ ଶିକ୍ଷାଦାନ ପାଇଁ ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି। ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ରହିଥିବା ବେଳେ ପିଲାମାନେ ମାତୃଭାଷାରେ ଶିକ୍ଷା ଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ସ୍କୁଲରେ ଜନଜାତି ସଂଗ୍ରହାଳୟ ସ୍ଥାପନ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ କହିଛନ୍ତି। କାନ୍ଥରେ ସ୍ଥାନ ପାଉଥିବା ତଥ୍ୟର ଡିଜିଟାଲ ରୂପାନ୍ତର ମଧ୍ୟ ଆରମ୍ଭ ହୋଇଛି। ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ଏଭଳି ପ୍ରୟାସକୁ ବିଭାଗୀୟ ସମସ୍ତ ସ୍କୁଲରେ ପ୍ରୟୋଗ କରିବାକୁ କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ। ନିଶ୍ଚିତ ଭାବରେ ଅଭିନନ୍ଦନୀୟ ପ୍ରୟାସ। ଆଉ ପୁଣି ଥରେ ଆମେ ଅଭିନନ୍ଦନ ଜଣାଇବା ଶ୍ରୀ ଦ୍ୱିତୀଚନ୍ଦ୍ର ସାହୁଙ୍କୁ, ଏବଂ ବିଶେଷ ଭାବରେ ଆମେ ଅଭିନନ୍ଦନ ବି ଜଣାଇବା ଖବରକାଗଜର ସାମ୍ବାଦିକ ଭାଇ, ଯିଏକି ଏତେ କଷ୍ଟରେ ଏତେ ସୁନ୍ଦର ଭାବରେ ଏହାକୁ ପ୍ରଦର୍ଶନ କରିଛନ୍ତି, ଆମ ସମ୍ମୁଖରେ ପରିବେଷଣ କରିଛନ୍ତି ଆମ ସମ୍ମୁଖରେ। ଧନ୍ୟବାଦ, କୃତଜ୍ଞତା ସମସ୍ତଙ୍କୁ। ପିଲାମାନଙ୍କର ଭବିଷ୍ୟତ ଦିଗରେ ନିଶ୍ଚିତ ଭାବରେ ଏହା ଯେ ସହାୟକ ହେବ ସେଥିରେ କୌଣସି ସନ୍ଦେହ ନାହିଁ। ଏହି ଆଶାର ସହିତ ରହୁଛୁ ତେବେ। ନମସ୍କାର।